ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମରେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ପିଲାମାନଙ୍କ କାହାଣୀ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ନିତିଦିନ ଭଜୁଥିବି ଯୀଶୁ ନାମ, ମୋ ଯୀଶୁ ନାମ। ନିତିଦିନ ଭଜୁଥିବି ଯୀଶୁ ନାମ, ମୋ ଯୀଶୁ ନାମ। ସେଇ ମୋର ପରିତ୍ରାଣ, ସେଇ ମୋର ପରିତ୍ରାଣ ମୁକ୍ତି ଧାମ। ନିତିଦିନ ଭଜୁଥିବି ଯୀଶୁ ନାମ, ମୋ ଯୀଶୁ ନାମ। ନିତିଦିନ ଭଜୁଥିବି ଯୀଶୁ ନାମ, ମୋ ଯୀଶୁ ନାମ। ସେଇ ନାମେ ମିଳଇ ମୁକ୍ତି, ସେଇ ମୋର ଯୀଶୁ ପ୍ରିୟତମ। ସେଇ ନାମେ ମିଳେ ଶାନ୍ତି, ସେଇ ନାମେ ମିଳଇ ମୁକ୍ତି, ସେଇ ମୋର ଯୀଶୁ ପ୍ରିୟତମ। ଯେଉଁ ନାମେ ଯାଏ ଦୁଃଖ, ଯେ ନାମେ ଅନନ୍ତ ସୁଖ, ଗାଉଥିବି ସଦା ସେହି ଯୀଶୁଙ୍କ ନାମ। ନିତିଦିନ ଭଜୁଥିବି ଯୀଶୁ ନାମ, ମୋ ଯୀଶୁ ନାମ। ନିତିଦିନ ଭଜୁଥିବି ଯୀଶୁ ନାମ, ମୋ ଯୀଶୁ ନାମ। ସେଇ ନାମେ ଅଛି ଶକ୍ତି, ସେ ନାମରେ ଦିନ ରାତି ବିତି ଯାଏ ମୋର ପ୍ରତିକ୍ଷଣ। ସେଇ ନାମେ ଅଛି ଶକ୍ତି, ସେ ନାମରେ ଦିନ ରାତି ବିତି ଯାଏ ମୋର ନିତି ଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ ନିତି ଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ ସେଇ ମୋର ପରିତ୍ରାଣ ସେଇ ମୋର ପରିତ୍ରାଣ ମୁକ୍ତି ଧାମ ନିତି ଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ ନିତି ଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ ନିତି ଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ।
ଏହାପରେ ଶୁଣିବା ପିଲାମାନଙ୍କ ପାଇଁ ନୈତିକ କାହାଣୀ।
ନମସ୍କାର ପିଲାମାନେ, ଆଜି ଆଉ ଥରେ ଆମେ ଗୋଟିଏ ସୌନ୍ଦର୍ଯ୍ୟ କାହାଣୀ ଶୁଣିବା। ଗଲା ସପ୍ତାହରେ ଆମେ ଶୁଣିଥିଲୁ କଇନ ହେବଲଙ୍କ କାହାଣୀ। ପିଲାମାନେ, ଯେମିତି ପୃଥିବୀ ଆଗକୁ ବଢ଼ିଲା, ଜନସଂଖ୍ୟା ମଧ୍ୟ ବଢ଼ିଲା। ଯେବେ ଜନସଂଖ୍ୟା ବଢ଼ିଲା, ପୃଥିବୀରେ ମନ୍ଦ କାମ ବି ବଢ଼ିଲା। ପୃଥିବୀରେ ମଣିଷମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା। ମଣିଷମାନଙ୍କର ଅନେକ କନ୍ୟା ଜାତ ହେଲେ। ପରମେଶ୍ୱରଙ୍କ ପୁତ୍ରଗଣ ଦେଖିଲେ ସେହି କନ୍ୟାମାନେ ଦେଖିବାକୁ ବହୁତ ସୁନ୍ଦରୀ। ତେଣୁ ପରମେଶ୍ୱରଙ୍କର ପୁତ୍ରଗଣ ସେମାନଙ୍କ ପସନ୍ଦ ଅନୁସାରେ ସେମାନଙ୍କୁ ବିବାହ କଲେ। ସେହି ସ୍ତ୍ରୀମାନେ ପିଲାମାନଙ୍କୁ ଜନ୍ମ ଦେଲେ। ସେହି ସମୟରେ ଓ ପରେ ମଧ୍ୟ ପୃଥିବୀରେ ଦୈତ୍ୟମାନେ ଥିଲେ। ସେମାନେ ପୂର୍ବ ସମୟରେ ପ୍ରସିଦ୍ଧ ଯୋଦ୍ଧା ଥିଲେ। ଏହାପରେ ସଦାପ୍ରଭୁ କହିଲେ, ପିଲାମାନେ, ଲୋକମାନେ ମଣିଷ ମାତ୍ର, ଆମର ଆତ୍ମା ମଣିଷ ମଧ୍ୟରେ ସର୍ବଦା ଅଧିଷ୍ଠାନ କରିବ ନାହିଁ, କାରଣ ସେମାନେ କେବଳ ଶାରୀରିକ ଅଟନ୍ତି। ଏଥିପାଇଁ ସେମାନଙ୍କର ପରମାୟୁ 120 ବର୍ଷ ହେବ। ସଦାପ୍ରଭୁ ଦେଖିଲେ ପୃଥିବୀର ଲୋକମାନେ ବହୁତ ମନ୍ଦ ଥିଲେ। ସଦାପ୍ରଭୁ ଦେଖିଲେ ଯେ ଲୋକମାନେ ସର୍ବଦା କେବଳ ମନ୍ଦ ବିଷୟ ଚିନ୍ତା କରୁଛନ୍ତି। ମଣିଷମାନଙ୍କ ଜନ୍ମ ହେଇଥିବାରୁ ସଦାପ୍ରଭୁ ଅନୁତାପ କଲେ। ଏହା ସଦାପ୍ରଭୁ ହୃଦୟରୁ ଯନ୍ତ୍ରଣା ହେଲା। ତେଣୁ ସଦାପ୍ରଭୁ କହିଲେ, ମୁଁ ସମସ୍ତ ମଣିଷକୁ ଧ୍ୱଂସ କରିଦେବି ଯାହା ମୁଁ ସୃଷ୍ଟି କରିଛି। ମୁଁ ସମସ୍ତ ମଣିଷ, ପଶୁ ଏବଂ ପ୍ରତ୍ୟେକ ଗୋଚର ପ୍ରାଣୀମାନଙ୍କୁ ଧ୍ୱଂସ କରିଦେବି ଏବଂ ଆକାଶର ସମସ୍ତ ପକ୍ଷୀ କୂଳକୁ ମଧ୍ୟ ଧ୍ୱଂସ କରିଦେବି। କାହିଁକି? କାରଣ ଏମାନଙ୍କୁ ସୃଷ୍ଟି କରି ମୁଁ ଦୁଃଖିତ। କିନ୍ତୁ ନହ, ସଦାପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହର ପ୍ରାପ୍ତ ଥିଲେ। ଏହା ନହଙ୍କର ବଂଶାବଳୀ। ପିଲାମାନେ, ନହା ଜଣେ ଧାର୍ମିକ ଲୋକ ଥିଲେ ଏବଂ ସଦାସର୍ବଦା ପରମେଶ୍ୱରଙ୍କୁ ଅନୁସରଣ କରୁଥିଲେ। ନହଙ୍କର 3ଟି ପୁତ୍ର ଥିଲେ ପିଲାମାନେ। ସେମାନେ ହେଲେ ଶେମ, ହାମ ଓ ଜେପତ। ପରମେଶ୍ୱର ପୃଥିବୀକୁ ନିରୀକ୍ଷଣ କଲେ ଓ ଦେଖିଲେ ଯେ ପୃଥିବୀ ଭ୍ରଷ୍ଟାଚାର ହୋଇଅଛି। ସମସ୍ତ ସ୍ଥାନରେ ହତ୍ୟାଚାର ଥିଲା। ଲୋକମାନେ ସବୁ ମନ୍ଦ ଓ ନିଷ୍ଠୁର ହୋଇଅଛନ୍ତି। ପୃଥିବୀ ପୁରା ଦୌରାଗ୍ୟମରେ ପରିପୂର୍ଣ୍ଣ ହୋଇଅଛି। ତେଣୁ ପରମେଶ୍ୱର ନହଙ୍କୁ କହିଲେ, ସମସ୍ତ ଲୋକ ପୃଥିବୀକୁ କ୍ରୋଧ ଓ ହିଂସାରେ ଚାରାଖାରା କରିଦେଲେଣି। ତେଣୁ ଆମ୍ଭେ ପୃଥିବୀ ସହିତ ସେମାନଙ୍କୁ ବିନଷ୍ଟ କରିବା। ତୁମ୍ଭେ ଗୋପର କାଠର ଗୋଟିଏ ଜାହାଜ ନିର୍ମାଣ କର, ତା ମଧ୍ୟରେ ନାନା କୋଠରୀ ବନାଇ ତହିଁରେ ଭିତର ଓ ବାହାର ଦଣ୍ଡାଦାର୍ତ୍ତା ଲେପନ କର। ସେହି ଜାହାଜଟିକୁ ଏହିପରି ନିର୍ମାଣ କର। ପିଲାମାନେ, ଏହିପରି ଯୀଶୁ ପ୍ରଭୁ କହିଲେ ଯେ ଏହାର ଲମ୍ବା ଯେପରି 300 ହାତ, ପ୍ରସ୍ଥ 50 ହାତ ଏବଂ ତାହାର ଉଚ୍ଚତା 30 ହାତ ହେବ। ଉପରକୁ 1 ହାତ ଛାଡ଼ି ଝରକା କରିବା। ସେହି ଜାହାଜର ପଛରେ ଗୋଟିଏ ଦ୍ୱାର ରହିବ, ଆଉ ତହିଁ ପ୍ରଥମ ଦ୍ୱିତୀୟ ତୃତୀୟ ଛଟଣା ବନାଇବ। ମୁଁ ଏକ ପ୍ରଳୟଙ୍କାରୀ ବନ୍ୟା ପୃଥିବୀ ଉପରେ ଆଣିବା। ଆକାଶ ତଳେ ଥିବା ସମସ୍ତ ଜୀବସ୍ତାତକୁ ଧ୍ୱଂସ କରିବ। ପୃଥିବୀର ସମସ୍ତ ପ୍ରାଣୀ ମରିବେ। ମୁଁ ତୁମ୍ଭ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି କରିବି ଏବଂ ତୁମ୍ଭେ ତୁମ୍ଭର ସ୍ତ୍ରୀ, ତୁମ୍ଭର ପୁତ୍ରମାନେ ଏବଂ ତୁମ୍ଭର ପୁତ୍ରମାନଙ୍କର ସ୍ତ୍ରୀମାନେ ସମସ୍ତେ ଜାହାଜକୁ ଯିବେ। ପ୍ରାଣ ରକ୍ଷାର୍ଥେ ସର୍ବପ୍ରକାର ଜୀବଜନ୍ତୁର ଏକ ଏକ ଦମ୍ପତି ଆପଣା ସଙ୍ଗରେ ଧରି ଜାହାଜ ପ୍ରବେଶ କରିବ। ସବୁପ୍ରକାର ପକ୍ଷୀ, ସର୍ବପ୍ରକାର ପଶୁ ଓ ସର୍ବପ୍ରକାର ଉରଗାମୀ ଜନ୍ତୁ, ପ୍ରତ୍ୟେକ ଜାତିରୁ ଗୋଟିଏ ଗୋଟିଏ ଦମ୍ପତି ଜୀବନ ରକ୍ଷା ପାଇଁ ତୁମ୍ଭ ନିକଟକୁ ଆସିବେ। ଆଉ ତୁମ୍ଭେ ଆପଣାର ଓ ସେମାନଙ୍କର ଆହାର ନିମନ୍ତେ ସବୁପ୍ରକାର ଖାଦ୍ୟ ସାମଗ୍ରୀ ଆଣି ଆପଣା ନିକଟରେ ସଞ୍ଚୟ କରିବ। ତହିଁରେ ନହ ସେହିପରି କଲେ। ନହ ପରମେଶ୍ୱରଙ୍କର ଆଜ୍ଞା ପାଳନ କଲେ। ପିଲାମାନେ, ଏହି କାହାଣୀକୁ ଆମେ ଆଗେଇ ବଢ଼େଇବା ଆର ଦିନରେ। ଧନ୍ୟବାଦ
ପିଲାମାନେ। କାହାଣୀ ଭଲ ଲାଗିଲା ତ? ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମର ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori। ତାହେଲେ ଚାଲନ୍ତୁ ବର୍ତ୍ତମାନ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କ ଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ମନର୍କୋ ବାଟ ଖୁଲି ଦେ ରେ, ଯୀଶୁ ଆସି ତୋ ହୃଦେ ପ୍ରବେଶିବେ। কবাট মনর কবাট খুলি দে রে, যিশু আসি তোর হৃদয়ে প্রবেশিবে। মনর কবাট খুলি দে রে, যিশু আসি তোর হৃদয়ে প্রবেশিবে। তারণকারী যিশু বারণ করিবেনি, তারণকারী যিশু বারণ করিবেনি, কায় পাপ করিছু কহিবে রে। মনর কবাট খুলিবে রে, যিশু আসি তোর হৃদয়ে প্রবেশিবে। যিশু আসি তোর হৃদয়ে প্রবেশিবে। ପରାକ୍ରମୀ ସେ ତ ଯୀଶୁ ରାଜା, খুলি দেবে সে নিজ বাক্যরে মনর কবাট খুলি দে রে যিশু আসি তোর হৃদয়ে প্রবেশিবে যিশু আসি তোর হৃদয়ে প্রবেশিবে যিশু হৃদয়ে বে রাজা কপুথিবা মন ধরারে জগৎপতি সেটি রহিবে নিডর চালি যাবে বহু দূরকে প্রাণকর্তা যিশু হৃদয়ে বে রাজা কপুথিবা মন ধরারে
ক্ষমা প্রাপ্তি হই পরি ত্রাণ পাই আজি খুশি মুই যিশুর পাখেরে
মনর কবাট খুলিবে রে যিশু আসি তোর হৃদয়ে প্রবেশিবে মনর কবাট খুলিবে যিশু আসি তোর হৃদয়ে প্রবেশিবে তারণকারী যিশু বারণ করিবেনি তারণকারী যিশু বারণ করিবেনি কায় পা করিছু কহি দে রে মনর কবাট খুলি দে রে যিশু আসি তোর হৃদয়ে প্রবেশিবে যিশু আসি তোর হৃদয়ে প্রবেশিবে যিশু আসি তোর হৃদয়ে প্রবেশিবে যিশু আসি তোর হৃদয়ে প্রবেশিবে
বর্তমান চলন্তু শুনিবা ঈশ্বরଙ୍କ ভক্তଙ୍କ ଠାରୁ ঈশ্বରଙ୍କ জীবনଦାୟକ ବାକ୍ୟ
নমস্কার প্রিয় বন্ধু সেই পরমেশ্বরଙ୍କ নামରେ ମୁଁ ସ୍ୱାଗତ କରୁଅଛି ସେହି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ ଓ ସୁସ୍ଥ ସବଳରେ ରଖନ୍ତୁ ସେହି ପରମେଶ୍ୱର ଆପଣଙ୍କର ମନର କାମନା ପରିପୂର୍ଣ୍ଣ କରନ୍ତୁ ଓ ତୁମ୍ଭମାନଙ୍କ ପରିବାରକୁ ତାହାଙ୍କ ଆଶିଷରେ ଭରାଇ ଦିଅନ୍ତୁ ପ୍ରିୟ ବନ୍ଧୁ ଚାଲନ୍ତୁ କିଛି ସମୟ ଆଜି ସଦାପ୍ରଭୁଙ୍କ ପବିତ୍ର ଶାସ୍ତ୍ରରୁ ଧ୍ୟାନ କରିବା ଆଜିର ଆଲୋଚନା ହେଉଛି ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର କହିଲେ କ'ଣ ବୁଝାଏ ଏକ ମାନବ ପିତାମାତା ଅର୍ଥରେ ଯୀଶୁ ଈଶ୍ୱରଙ୍କ ପୁତ୍ର ନୁହନ୍ତି ଈଶ୍ୱର ବିବାହ କରିନାହାନ୍ତି ଏବଂ ତାଙ୍କର ଏକ ପୁତ୍ର ଜାତ ହୋଇନାହିଁ ଈଶ୍ୱର ମରିୟମଙ୍କ ସହବାସ କରିନାହାନ୍ତି ଏବଂ ତାଙ୍କ ସହିତ ମିଳି ସେ ଏକ ପୁତ୍ର ପ୍ରାପ୍ତ ହୋଇନାହାନ୍ତି ଯୀଶୁ ଏହି ଅର୍ଥରେ ଈଶ୍ୱରଙ୍କର ପୁତ୍ର ଅଟନ୍ତି ଯେ ସେ ଈଶ୍ୱରଙ୍କ ଏବଂ ମାନବ ରୂପରେ ପ୍ରକାଶିତ ହେଲେ ଜହନ ଏଘା ଏକ ଏକ ଟୁ ଚଉଦ ଯୀଶୁ ଈଶ୍ୱରଙ୍କ ପୁତ୍ର ଅଟନ୍ତି ସେହି ଅର୍ଥରେ ସେ ପବିତ୍ର ଆତ୍ମାଙ୍କ ଦ୍ୱାରା ମରିୟମଙ୍କ ଗର୍ଭରେ ସଞ୍ଚାର ହେଲେ ଲୁକ ଏକ ପଇଁତିରିଶରେ କୁହେ ଦୂତ ତାଙ୍କୁ ଉତ୍ତର ଦେଲେ ପବିତ୍ର ଆତ୍ମା ତୁମ୍ଭ ଉପରେ ଅବତରଣ କରିବେ ଓ ପରାତ୍ମଙ୍କ ଶକ୍ତି ତୁମ୍ଭକୁ ଅବରିବ ଏଣୁ ଯେ ଜାତ ହେବ ସେ ପବିତ୍ର ଓ ଈଶ୍ୱରଙ୍କ ପୁତ୍ର ବୋଲି ଖ୍ୟାତ ହେବ। ଯିହୁଦୀ ନେତାମାନଙ୍କ ସମ୍ମୁଖରେ ଯୀଶୁଙ୍କ ବିଚାର ସମୟରେ ଯାହା ଯାଜକ ଯୀଶୁଙ୍କ ବିଷୟରେ ଦାବି କଲେ, ଆମ୍ଭେ ତୁମକୁ ଜୀବନ ଈଶ୍ୱରଙ୍କ ନାମରେ ଶପଥ କରାଉଅଛୁ, ଆମମାନଙ୍କୁ କୁହ ତୁମ୍ଭେ କି ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ। ଯୀଶୁ ତାଙ୍କୁ କହିଲେ, ଆପଣ କହିଅଛନ୍ତି, ଆହୁରି ମୁଁ ଆପଣମାନଙ୍କୁ କହୁଅଛି, ଆଦ୍ୟାବଧି ଆପଣମାନେ ମଣିଷ ପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଲାରେ ଆଗମନ କରିବା ଦେଖିବେ। ଯିହୁଦୀ ନେତାଗଣ ଏହାର ଉତ୍ତରରେ ଯୀଶୁ ଈଶ୍ୱର ନିନ୍ଦା କରୁଅଛନ୍ତି ବୋଲି ତାଙ୍କୁ ଦୋଷାରୋପ କଲେ। ପରେ ପନ୍ତିୟ ପିଲାତଙ୍କ ସମ୍ମୁଖରେ ଯିହୁଦୀମାନେ ତାଙ୍କୁ ଉତ୍ତର ଦେଲେ, ଆମ୍ଭମାନଙ୍କ ଗୋଟିଏ ବ୍ୟବସ୍ଥା ଅଛି ଓ ସେହି ବ୍ୟବସ୍ଥା ଅନୁସାରେ ସେ ପ୍ରାଣଦଣ୍ଡର ଯୋଗ୍ୟ, କାରଣ ସେ ନିଜକୁ ଈଶ୍ୱରଙ୍କ ପୁତ୍ର ବୋଲି କହିଅଛି। କାହିଁକି ତାଙ୍କ ଈଶ୍ୱରଙ୍କ ପୁତ୍ର ବୋଲି କହିବାର ଦାବି ଈଶ୍ୱର ନିନ୍ଦା ବୋଲି ଗଣାଗଲା ଏବଂ ସେ ପ୍ରାଣଦଣ୍ଡର ଯୋଗ୍ୟ ହେଲେ? ଯିହୁଦୀ ନେତାଗଣ ଠିକ୍ ଭାବେ ବୁଝିସାରିଥିଲେ ଯେତେବେଳେ ଯୀଶୁ ଈଶ୍ୱରଙ୍କ ପୁତ୍ର ବାକ୍ୟାଂଶ କହିବା ଦ୍ୱାରା କ'ଣ ବୁଝିଥିଲେ। ଈଶ୍ୱରଙ୍କ ପୁତ୍ର ହେବାର ଅର୍ଥ ହେଉଛି ଈଶ୍ୱରଙ୍କ ଯେପରି ପ୍ରକୃତି ରହିବା, ଠିକ୍ ସେହି ପ୍ରକୃତିରେ ଅଧିକାରୀ ହେବା। ଈଶ୍ୱରଙ୍କ ପୁତ୍ର ହେଉଛନ୍ତି ଈଶ୍ୱରଙ୍କ ଠାରୁ ଆନିତ, ଈଶ୍ୱରଙ୍କ ସମାନ ପ୍ରକୃତି ରହିଥିବାର ଯାହା ବାସ୍ତବର ଈଶ୍ୱର ହେବା ଯିହୁଦୀ ନେତାଗଣଙ୍କ ନିମନ୍ତେ ଈଶ୍ୱର ନିନ୍ଦା ଥିଲା। ଅତଏବ ଲେବୀୟ 24:16 ଦୃଷ୍ଟିରେ ରଖି ସେମାନେ ଯୀଶୁଙ୍କ ମୃତ୍ୟୁ ଦାବି କରିଥିଲେ। ଏବ୍ରୀ 1:3 ଏହାକୁ ଅତି ସ୍ପଷ୍ଟ ଭାବେ ପ୍ରକାଶ କରେ। ସେ ତାଙ୍କ ପ୍ରତିମାର ପ୍ରଭା ଓ ତାହାଙ୍କ ଦର୍ତ୍ତର ପ୍ରତିମୂର୍ତ୍ତି। ଆଉ ଅନ୍ୟ ଉଦାହରଣ ଯହନ 17:12 ଦେଖିବାକୁ ମିଳେ, ଯେଉଁଠି ଯୁଦାଙ୍କୁ ବିନାଶ ସନ୍ତାନ ଭାବରେ ବର୍ଣ୍ଣନା କରାଯାଇଛି। ଯହନ 6:31 ଆମମାନଙ୍କୁ କୁହେ ଯେ ଯିହୁଦା ଶିମୋନଙ୍କ ପୁତ୍ର ଥିଲେ। ଯହନ 17:12 ଯିହୁଦାଙ୍କୁ ବିନାଶର ସନ୍ତାନ ଭାବରେ ବର୍ଣ୍ଣନା କରିବା କ'ଣ ବୁଝାଏ? ବିନାଶ ଶବ୍ଦର ଅର୍ଥ ବିନଷ୍ଟ, ବିଧ୍ୱସ୍ତ, ନଷ୍ଟ, ବିନଷ୍ଟକୁ ବୁଝାଏ। ଯିହୁଦା ଆକ୍ଷରିକ ଭାବରେ ବିଧ୍ୱସ୍ତ, ବିନଷ୍ଟ ଏବଂ ନଷ୍ଟ ବିନଷ୍ଟର ସନ୍ତାନ ନୁହନ୍ତି, କିନ୍ତୁ ଏହି ସମସ୍ତ ବିଷୟ ଯିହୁଦାଙ୍କ ଜୀବନରେ ଚିହ୍ନ ଥିଲା। ଯିହୁଦା ବିନାଶର ଏକ ପ୍ରକାଶନ ଅଟନ୍ତି। ଏହି ସମାନ ଭାବରେ ଯୀଶୁ ଈଶ୍ୱରଙ୍କ ପୁତ୍ର, ଈଶ୍ୱରଙ୍କ ପୁତ୍ର ହେଉଛନ୍ତି ଈଶ୍ୱର। ଯଦି ଆମ୍ଭେମାନେ ଯହନ 1:1-14 ଯେଉଁଟାକି ପ୍ରାରମ୍ଭରେ ଆମେ ଦେଖିଥିଲୁ, ଏଥିରେ କହୁଅଛି, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ୱର ଥିଲେ, ଆଉ ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କ ଠାରୁ ଆଘାତ ଆଦିତ୍ୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ। ପ୍ରିୟ ବନ୍ଧୁ, ଯେପରି ଏହି ବାକ୍ୟରେ ଆମେ ଦେଖିଅଛୁ କି ସେହି ଯୀଶୁ ଆଦ୍ୟରେ ବାକ୍ୟ ଥିଲେ, ଆଉ ସେ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ଆଉ ସେହି ବାକ୍ୟ ଈଶ୍ୱର ଥିଲେ, ଆଉ ସେହି ବାକ୍ୟ ଏହି ପୃଥିବୀରେ ମାନବ ହିସାବରେ ଜନ୍ମଗ୍ରହଣ କରିଥିଲେ ବା ଦେହବନ୍ତ ହେଲେ। ପୁଣି ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମମାନଙ୍କ ମଧ୍ୟରେ ବାସ କଲେ ଆଉ ପିତାଙ୍କଠାରୁ ଆଘାତ ଆଦିତ୍ୟ ପୁତ୍ରଙ୍କ ମହିମା ସଦୃଶ ହୋଇ ଆମମାନଙ୍କୁ ତାହାଙ୍କ ମହିମା ଦେଖାଇଲେ। ପ୍ରିୟ ବନ୍ଧୁ, ସେହି ଯୀଶୁ ପ୍ରଭୁ ଏହି ପୃଥିବୀକୁ ଆସି ମାନବ ଜାତିଙ୍କୁ ରକ୍ଷା କରିବା ପାଇଁ କୃଷରେ ହତ ହେଲେ, ନିଜ ଜୀବନ ଦାନ ଦେଲେ, ଯେପରିକି ଆମେମାନେ ତାହାଙ୍କଠାରେ ବିଶ୍ୱାସ କରୁ ଆଉ ଅନନ୍ତ ଜୀବନ ପ୍ରାପ୍ତ ହେଉ। ପ୍ରିୟ ବନ୍ଧୁ, ଚାଲନ୍ତୁ ସେହି ସଦାପ୍ରଭୁଙ୍କଠାରେ ଆମେ ବିଶ୍ୱାସ ରଖିବା। ପ୍ରାର୍ଥନା କରିବା, ଧନ୍ୟବାଦ ଦେଉଛି ଯୀଶୁ ମୋ ପାଇଁ ମଣିଷ ରୂପ ନେଇ ଜନ୍ମ କଲ, ଯେପରିକି ମୁଁ ମୋର ପାପରୁ ତୁମ ସେହି ବହୁମୂଲ୍ୟ ରକ୍ତ ଦ୍ୱାରା ମୋ ପାପ କ୍ଷମା ପାଇପାରିବି। ଧନ୍ୟବାଦ ଦେଉଛି, ଆମେନ୍।
শ্রোতা, আমি আশা করুছু যে আমার এই কার্যক্রম আপনার পসন্দ লাগুথিব। আপনার মতামত জনাইব আমার এই ঠিকনারে যোগাযোগ করন্তু। আমার ঠিকনা অ্যাডভেন্টিস্ট মিডিয়া সেন্টার, এসডিএ মিশন কম্পাউন্ড, সালিসবুরি পার্ক, পুণে 411037, মহারাষ্ট্র। বা খোলন্তু আমার ওয়েবসাইট, যেকোন আন্ড্রয়েড ফোন, স্মার্টফোন, ডেস্কটপ, ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ। আপনার মোবাইল প্লে স্টোর কু যাঁন্তু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনকু আশীর্বাদ করন্তু। ধন্যবাদ।